ମନ୍ତ୍ରୀ କାଉଁଝର ମୁର୍ମୁ ବସ୍ତିର ସଦସ୍ୟ। ଆମର ପାଣିର ବହୁତ ସମସ୍ୟା ରହୁଛି, ପାଣି ସକାଳେ ଟିକେ ଛାଡୁଛନ୍ତି, ପୁଣି ସନ୍ଧ୍ୟାରେ ଆଉ ଦିନ ଯାକ ପାଣି ବନ୍ଦ ରହୁଛି। ତେଣୁ ଲୋକମାନେ କାମ ଦାମରୁ ଫେରିଲା ପରେ ପାଣି ପାଇପାରୁନାହାନ୍ତି, ଆଉ ଯଦି ଦିନ ଯାକ ପାଣି ଛଡ଼ାଯାଏ ତାହେଲେ ଆମେ ଉପକୃତ ହେଇଥାନ୍ତୁ।
Thank you.